ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଚାରୋଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଆଜି ନିର୍ବାଚନ ତାରିଖ ଘୋଷଣା କରିବେ ଭାରତର ନିର୍ବାଚନ କମିଶନ। ଓଡ଼ିଶାର ଚାରୋଟି ରାଜ୍ୟସଭା ଆସନ ପାଇଁ ଆସନ୍ତାକାଲି ହେବ ଭୋଟ। କଳାହାଣ୍ଡି ଜିଲ୍ଲା ପୁଲିସ୍ ନିକଟରେ 11 ଜଣ ମାଓବାଦୀଙ୍କର ଆତ୍ମସମର୍ପଣ ଏବଂ ନିରାପଦ ଉତ୍ପାଦ ଓ ଆଶ୍ୱସ୍ତ ଉପଭୋକ୍ତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଉପଭୋକ୍ତା ଅଧିକାର ଦିବସ। ନିର୍ବାଚନ ଆୟୋଗ ଆଜି ଅପରାହ୍ନରେ ଚାରୋଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ଆଗାମୀ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନୀ ସୂଚୀ ଘୋଷଣା କରିବେ। ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ ଓ ପୁଡୁଚେରୀରେ ଏହି ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। 294 ସଦସ୍ୟ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ମେ ମାସ 7 ତାରିଖରେ ଶେଷ ହେଉଛି। 126 ଆସନ ବିଶିଷ୍ଟ ଆସାମ ବିଧାନସଭାର କାର୍ଯ୍ୟକାଳ ମେ ମାସ 20 ତାରିଖ, 140 ସଦସ୍ୟ ବିଶିଷ୍ଟ କେରଳ ବିଧାନସଭାର କାର୍ଯ୍ୟକାଳ ମେ ମାସ 23 ତାରିଖରେ, 234 ସଦସ୍ୟ ବିଶିଷ୍ଟ ତାମିଲନାଡୁ ବିଧାନସଭାର କାର୍ଯ୍ୟକାଳ ମେ 10 ତାରିଖରେ ଶେଷ ହେଉଥିବା ବେଳେ 30 ସଦସ୍ୟ ବିଶିଷ୍ଟ ପୁଡୁଚେରୀ ବିଧାନସଭାର କାର୍ଯ୍ୟକାଳ ଜୁନ୍ ମାସ 15 ତାରିଖରେ ଶେଷ ହେଉଛି। ଏହିସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଆଜି ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି। ରାଜ୍ୟସଭା ନିର୍ବାଚନ ପାଇଁ ଆସନ୍ତାକାଲି ନିର୍ବାଚନ ହେବ। 9:00 ଅପରାହ୍ନ 4 ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ ବୋଲି ଜଣାଯାଇଛି। ଗୃହ କାର୍ଯ୍ୟ ଚାଲିବା ସହିତ ବିଧାନସଭାର 54 ପ୍ରକୋଷ୍ଠରେ ମତଦାନ କରାଯିବ। ଓଡ଼ିଶାରେ 4 ଆସନ ପାଇଁ 5 ଜଣଙ୍କର ପ୍ରାର୍ଥୀପତ୍ର କାଏମ ରହିଛି। ବିଜେପି ପ୍ରାର୍ଥୀ ମନମୋହନ ସାମଲ, ସୁଜିତ କୁମାର, ବିଜେଡି ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ଓ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ, କଂଗ୍ରେସ ବିଜେଡି ସମର୍ଥିତ ପ୍ରାର୍ଥୀ ଦତ୍ତେଶ୍ୱର ହୋତା ପ୍ରାର୍ଥୀ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି, ବିଜେଡି ଓ କଂଗ୍ରେସ ସେମାନଙ୍କର ଏଜେଣ୍ଟ ନିଯୁକ୍ତ କରିଛନ୍ତି। ଓପନ୍ ବ୍ୟାଲଟ୍ ମାଧ୍ୟମରେ ଦଳୀୟ ଏଜେଣ୍ଟକୁ ଦେଖାଇ ବିଧାୟକମାନେ ମତାଧିକାର ସାବ୍ୟସ୍ତ କରିବେ ବୋଲି ଜଣାପଡ଼ିଛି। ବିଧାନସଭା ସଚିବାଳୟ ପରିସରରେ ବିଧାୟକମାନଙ୍କ ପାଇଁ ଗତକାଲି ଭୋଟ୍ ବାବଦରେ ମକ୍ ପୋଲିଂ ହୋଇଥିଲା। ଜାତୀୟ ଆଇନସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ଅନୁସାରେ ପରିବହନ ବିଭାଗ ପକ୍ଷରୁ ବକେୟା ଟ୍ରାଫିକ୍ ଗାଡ଼ି ଚାଳନ ବାବଦରେ ଜରିମାନା ପୈଠ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ରିହାତି ମୂଲ୍ୟରେ ଜରିମାନା ପୈଠ ଏକ ସ୍ୱତନ୍ତ୍ର ଅନ୍ଲାଇନ୍ ପୋର୍ଟାଲ୍ କାର୍ଯ୍ୟକ୍ଷମ ହୋଇଛି। ଇ ଚାଲାଣ .parivahan.gov.in ପୋର୍ଟାଲ୍ରେ ଗାଡ଼ି ମାଲିକ ଏବଂ ଚାଳକମାନେ ବକେୟା ଚାଳନର ସ୍ଥିତି ଯାଞ୍ଚ କରି ଜରିମାନା ପୈଠ କରିବା ପାଇଁ କୁହାଯାଇଛି। ପରିବହନ ବିଭାଗର ସୂଚନା ଅନୁସାରେ 50% ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା ରହିଛି। ଚଳିତ ମାସ ଶେଷ ସୁଦ୍ଧା ଏହି ବ୍ୟବସ୍ଥା ବଳବତ୍ତର ରହିବ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟ ସରକାରଙ୍କ ଉଦ୍ୟୋଗଗୁଡ଼ିକରେ ନିଯୁକ୍ତି ପାଇଁ ଆବେଦନ ବୟସ ସୀମା 42 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜୁନ୍ ମାସରେ 9 ସରକାରୀ ଚାକିରିରେ ନିଯୁକ୍ତି ବୟସ ସୀମା ବଢ଼ାଇବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ରାଜ୍ୟରେ ମୋଟ 31 ସରକାରୀ ଉଦ୍ୟୋଗ ରହିଛି। ଏହି ଉଦ୍ୟୋଗଗୁଡ଼ିକରେ ପ୍ରାୟ 25,300 ମଞ୍ଜୁରୀପ୍ରାପ୍ତ ପଦ ମଧ୍ୟରୁ ବର୍ତ୍ତମାନ 9,800 ଜଣ ନିୟମିତ କର୍ମଚାରୀ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ପୁଲିସ୍ ନିକଟରେ 11 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କ ଉପସ୍ଥିତିରେ ରିଜର୍ଭ ପୁଲିସ୍ ପଡ଼ିଆଠାରେ ମାଓବାଦୀମାନେ ଆତ୍ମସମର୍ପଣ କରି ହିଂସା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ବୋଲି କହିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ବଂଶଧାରା ଘୁମୁସୁର ନାଗାବଳୀ ଡିଭିଜନର ସଦସ୍ୟ ଥିବା ଜଣାପଡ଼ିଛି। ପୁଲିସ୍ ସୂତ୍ରରୁ ଉଦ୍ଧାର କରି ଆମ ସମ୍ଭାଦଦାତା ଜଣାଇଛନ୍ତି, ଆଜି ମାଓବାଦୀମାନେ ଆତ୍ମସମର୍ପଣ କରିବା ପରେ କଳାହାଣ୍ଡି ଜିଲ୍ଲା ପ୍ରାୟ ମାଓମୁକ୍ତ ହୋଇଛି। ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ସରକାରଙ୍କ ପୁନର୍ବାସ ନୀତି ଅନୁସାରେ ସହାୟତା ଯୋଗାଇ ଦିଆଯିବ ବୋଲି ପୁଲିସ୍ ମହାନିର୍ଦ୍ଦେଶକ କହିଛନ୍ତି। ଉପଭୋକ୍ତା ଅଧିକାର ଏବଂ ସୁରକ୍ଷା ନେଇ ଜନସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ପାଳନ କରାଯାଉଛି। ଉପଭୋକ୍ତାଙ୍କ ମୌଳିକ ଅଧିକାରକୁ ପ୍ରୋତ୍ସାହନ ପ୍ରଦାନ କରିବା ଏବଂ ଏହାକୁ ସୁରକ୍ଷିତ ରଖିବା ନେଇ ପ୍ରତ୍ୟେକ ବର୍ଷ ଏହି ଦିବସ ପାଳନ କରାଯାଇଥାଏ। ଏ ସମ୍ପର୍କରେ ଢେଙ୍କାନାଳ ସ୍ଥିତ ଭାରତୀୟ ଗଣଯୋଗାଯୋଗ ସଂସ୍ଥାନର ଛାତ୍ରୀ ନମିତା ଗିରିଙ୍କ ରିପୋର୍ଟ।
ଚଳିତ ବର୍ଷର ବିଷୟବସ୍ତୁ ରହିଛି ନିରାପଦ ଉତ୍ପାଦ, ଆଶ୍ୱସ୍ତ ଉପଭୋକ୍ତା। ଉପଭୋକ୍ତାଙ୍କ ଅଧିକାରର ସୁରକ୍ଷା ଏବଂ ସେମାନଙ୍କର ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ ଲକ୍ଷ୍ୟ ନେଇ ସରକାର ବହୁବିଧ କାର୍ଯ୍ୟକ୍ରମ କରୁଛନ୍ତି। ଜାତୀୟ ଉପଭୋକ୍ତା ହେଲ୍ପଲାଇନ୍ ନମ୍ବର ପ୍ରଣୟନ କରାଯିବା ସହ ଅଭିଯୋଗ ସମାଧାନକୁ ତ୍ୱରାନ୍ୱିତ କରାଯାଉଛି। ସ୍ୱେଚ୍ଛାସେବୀ ସଂଗଠନ ଖାଉଟି କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ ଓ ବିଭିନ୍ନ ଅନୁଷ୍ଠାନର ସହାୟତାରେ କର୍ମଶାଳା ଏବଂ ଆଲୋଚନା ଚକ୍ର ଆଦି କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଖାଉଟି ସୁରକ୍ଷା ନିମନ୍ତେ ଜିଲ୍ଲା ସ୍ତରରେ କାର୍ଯ୍ୟରତ ଜିଲ୍ଲା ଉପଭୋକ୍ତା ପରାମର୍ଶ କେନ୍ଦ୍ରଗୁଡ଼ିକୁ ଲୋକାଭିମୁଖୀ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଉପଭୋକ୍ତା ସମାଜକୁ ଜାଗ୍ରତ କରିବା ପାଇଁ ଏକ ଶକ୍ତ ସଚେତନ ଉପଭୋକ୍ତା ଗୋଷ୍ଠୀ ଗଠନ କରି ଖାଉଟି ବିପ୍ଳବକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଇ କମର୍ସ ସଂସ୍ଥାଗୁଡ଼ିକରେ କଥିତ ଅନିୟମିତତାରୁ ଉପଭୋକ୍ତାଙ୍କୁ ସୁରକ୍ଷା ଦେବା ଲକ୍ଷ୍ୟ ନେଇ ଖାଉଟି ବେପାର ବିଭାଗ ପକ୍ଷରୁ ଉପଭୋକ୍ତା ସୁରକ୍ଷା ନିୟମାବଳୀ 2020 ପ୍ରଚଳନ କରାଯାଇଛି। ଏହି ନିୟମ ମାଧ୍ୟମରେ ଇ କମର୍ସ ସଂସ୍ଥାଗୁଡ଼ିକର ଦାୟିତ୍ୱ ନେଇ ସମ୍ପୂର୍ଣ୍ଣ ବିବରଣୀ ରହିଛି।
ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ସାଇବର ସୁରକ୍ଷା ସମ୍ପର୍କିତ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ସାଇବର ଠକେଇ ଏବଂ ତଜ୍ଜନିତ ସୁରକ୍ଷା ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା। ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ କାର୍ଯ୍ୟାଳୟ ପରିସରରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଏବଂ ମାଗଣା ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଏନ୍ ବୀରା ରାଜୁ ଯୋଗଦେଇ ଭିନ୍ନକ୍ଷମମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରି ସେମାନଙ୍କୁ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନାରେ ସାମିଲ କରିବା ଉପରେ ଆଲୋଚନା କରିଥିଲେ। ଶିବିରରେ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ଯୋଗଦେଇ ଭିନ୍ନକ୍ଷମମାନଙ୍କ ଚିକିତ୍ସା କରାଯିବା ସହ ମାଗଣା ଔଷଧ ବଣ୍ଟନ କରିଥିଲେ। 73 ଜଣ ଭିନ୍ନକ୍ଷମଙ୍କୁ ସହାୟକ ଉପକରଣ ବଣ୍ଟନ କରାଯାଇଥିଲା। ଫୁଲବାଣୀ ଏଜେଓ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପିଏମ୍ସି ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କର ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ଏହି ଶିକ୍ଷାନୁଷ୍ଠାନର ଶୈକ୍ଷିକ ବାତାବରଣ ଓ ନୂତନ ଜ୍ଞାନକୌଶଳ ବ୍ୟବହାର କରି ଛାତ୍ରୀମାନେ ନିଜର ଭବିଷ୍ୟତକୁ ଉଜ୍ଜଳ କରିବା ପାଇଁ ବକ୍ତାମାନେ ପରାମର୍ଶ ଦେଇଛନ୍ତି। ଭଦ୍ରକ ବାର୍ ଆସୋସିଏସନ୍ର ବାର୍ଷିକ ଉତ୍ସବ ଶହୀଦ ସ୍କୃତି ଭବନ ଟାଉନ୍ହଲ୍ଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର, ଜଷ୍ଟିସ୍ ବିରଜା ପ୍ରସନ୍ନ ଶତପଥୀ ଉତ୍ସବରେ ଯୋଗଦେଇ ସମାଜର ଗରିବ ଅସହାୟ ଅବହେଳିତ ଲୋକଙ୍କୁ ତ୍ୱରିତ ନ୍ୟାୟ ସେବା ପ୍ରଦାନ କରିବା ପାଇଁ ଆଇନଜୀବୀଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ 30ରୁ ଉର୍ଦ୍ଧ୍ୱ ଆଇନଜୀବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନବରଙ୍ଗପୁର ସହରର 2 ଜଳାଶୟ ପୁନରୁଦ୍ଧାର ପାଇଁ ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ 50 ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ମିଳିଛି। ରାଜରାଜୁଡ଼ା ଅମଳର ଗୋରୁମୁଣ୍ଡା ଓ ଆବନ୍ଧ ସାହି ପୋଖରୀର ସମ୍ପୂର୍ଣ୍ଣ ସୌନ୍ଦର୍ଯ୍ୟକରଣ ପାଇଁ ନିର୍ମାଣ ଉତ୍ପାଦ ନିୟମ ପ୍ରସ୍ତୁତି ଚାଲିଛି। ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଅନୁମୋଦନ ହୋଇ ଆସିଲା ପରେ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ କରାଯିବ ବୋଲି ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି। ନୂଆପଡ଼ାଠାରେ ସୁଭଦ୍ରା ଶକ୍ତିମେଳା 2026ର ପଞ୍ଚମ ସାଂସ୍କୃତିକ ସନ୍ଧ୍ୟା ଗତକାଲି ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆୟୋଜିତ ସୁଭଦ୍ରା ଶକ୍ତିମେଳାରେ ମହିଳା ସଶକ୍ତିକରଣ ସମ୍ପର୍କରେ ବକ୍ତାମାନେ ଆଲୋଚନା କରିଛନ୍ତି। ଜିଲ୍ଲା ତଥା ରାଜ୍ୟର ମହିଳା ଉଦ୍ୟୋଗୀମାନେ ଏହି ଅବସରରେ ବିଭିନ୍ନ ଷ୍ଟଲରେ ନିଜର ଉତ୍ପାଦ ବିକ୍ରିବଟା କରିଛନ୍ତି। ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ରନ୍ଧନ ଓ ଇନ୍ଧନ ବ୍ୟବସ୍ଥାର ସମୀକ୍ଷା ପାଇଁ ଜିଲ୍ଲାସ୍ତରୀୟ ନିରୀକ୍ଷଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ଏହି ବୈଠକରେ ଜିଲ୍ଲାପାଳ ଆଦିତ୍ୟ ଗୋଏଲ ଯୋଗଦେଇ ପେଟ୍ରୋଲିୟମ ଗ୍ୟାସ୍, ଡିଜେଲ ଓ ପେଟ୍ରୋଲର ଉପଲବ୍ଧତା, ଯୋଗାଣ ପ୍ରଣାଳୀ ଓ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ସାଧାରଣ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ମନିଟରିଂ କମିଟି ଟାସ୍କଫୋର୍ସ ଗଠନ କରାଯାଇଛି। କଳାବଜାରରେ ଲିପ୍ତ ବ୍ୟକ୍ତିଙ୍କୁ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କ ସହାୟତା ପାଇଁ ହେଲ୍ପଲାଇନ୍ ନମ୍ଘର 06646233333 ଜାରି କରାଯାଇଛି। ଢେଙ୍କାନାଳ ବିନୋଦ ଭବନ ପରିସରରେ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ କିଡ୍ନୀ ରୋଗ ପରୀକ୍ଷା ଓ ସଚେତନତା ଶିବିର ଆୟୋଜନ କରାଯାଇଥିଲା। ଶିବିରରେ 12 ଜଣ କିଡ୍ନୀ ରୋଗୀଙ୍କୁ ଚିହ୍ନଟ କରାଯାଇ ପରବର୍ତ୍ତୀ ଚିକିତ୍ସା ପାଇଁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। 4 ରାଜ୍ୟ ଓ 1 କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଆଜି ନିର୍ବାଚନ ତାରିଖ ଘୋଷଣା କରିବେ ଭାରତର ନିର୍ବାଚନ କମିଶନ। ଓଡ଼ିଶାର 4 ରାଜ୍ୟସଭା ଆସନ ପାଇଁ ଆସନ୍ତାକାଲି ହେବ ଭୋଟ। କଳାହାଣ୍ଡି ଜିଲ୍ଲା ପୁଲିସ୍ ନିକଟରେ 11 ଜଣ ମାଓବାଦୀଙ୍କର ଆତ୍ମସମର୍ପଣ ଏବଂ ନିରାପଦ ଉତ୍ପାଦ ଓ ଆଶ୍ୱସ୍ତ ଉପଭୋକ୍ତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଉପଭୋକ୍ତା ଅଧିକାର ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।